ନମସ୍କାର, ମୁଁ ମନୋରମା ମହାନ୍ତି, IIMD ଭୁବନେଶ୍ୱରରୁ ପୁରା ଓଡ଼ିଶା ରାଜ୍ୟର ୱେଦର ବ୍ରିଫିଂ କରୁଛି। ଯଦି ଦେଖିବା ବର୍ତ୍ତମାନ ସାଇକ୍ଲୋନିକ ଷ୍ଟର୍ମ ବାତ୍ୟା ମନ୍ଥା ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି, ଯେଉଁଟାକି ଗତ 6 ଘଣ୍ଟାରେ 17 କିଲୋମିଟର/ଆୱାରରେ ଗତି କରୁଛି। ବର୍ତ୍ତମାନ ଗୋପାଳପୁର ଠାରୁ 720 କିଲୋମିଟର ଦକ୍ଷିଣରେ ରହିଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି 28 ଅକ୍ଟୋବର ସକାଳ ସୁଦ୍ଧା ଗୋଟିଏ ଭୟଙ୍କର ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଆହୁରି ଆଗକୁ ଗତି କରିବା ବଢ଼ିବା ସହିତ ଏହା 28 ଅକ୍ଟୋବରର ସନ୍ଧ୍ୟାବେଳ କିମ୍ବା ରାତି ସମୟରେ କାକିନାଡ଼ା ପାଖାପାଖି ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଅତିକ୍ରମ କଲାବେଳେ ସିଭିୟର ସାଇକ୍ଲୋନ୍ ମାନେ ଭୟଙ୍କର ବାତ୍ୟା ହିସାବରେ କ୍ରସ୍ କରିବ, ଆଉ କ୍ରସ୍ କଲାବେଳେ ଏହାର ପବନର ବେଗ ରହିବ 90ରୁ 100 କିଲୋମିଟର/ଆୱାର, ଆଉ ଝଟକା ପବନ ରହିବ 110 କିଲୋମିଟର/ଆୱାର। ବାତ୍ୟାର ଗତିପଥ ଏମିତି ଯିବ, ଆମର ଆନ୍ଧ୍ରପ୍ରଦେଶର କୋଷ୍ଟ ଯେମିତି କ୍ରସ୍ କରିକି ମାଲକାନଗିରି ଦେଇକି ଛତିଶଗଡ଼ ପର୍ଯ୍ୟନ୍ତ ଆଡ଼କୁ ଯିବାର ସମ୍ଭାବନା ରହିଛି। ସେଥିପାଇଁ ପବନର ଗତି ମଧ୍ୟ ଧୀରେ ଧୀରେ ବଢ଼ି ଚାଲିବ, ଆଉ ସେଥିପାଇଁ ଆଗାମୀ 24 ଘଣ୍ଟା ପାଇଁ IIMD ଭୁବନେଶ୍ୱର ତରଫରୁ ଫୋରକାଷ୍ଟ ଦିଆଯାଇଛି, ପୂର୍ବାନୁମାନ କରାଯାଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। ଗୋଟେ କିମ୍ବା ଦୁଇଟା ସ୍ଥାନରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସେଥିପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଆଉ ତା ପାଖାପାଖି ଜିଲ୍ଲାଗୁଡ଼ିକରେ ୟେଲୋ ଆଲର୍ଟ ଜାରି କରାଯାଇଛି, ଯେଉଁଟାରେ କି ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ଗତି 40ରୁ 50 କିଲୋମିଟର ଗଷ୍ଟିଂ ଟୁ 60 କିଲୋମିଟର/ଆୱାରରେ ରହିବାର ସମ୍ଭାବନା ରହିଛି। ଆଉ କାଲି ପାଇଁ ଯଦି ଦେଖିବା, କାଲି ରେଡ୍ ଆଲର୍ଟ ଜାରି କରାଯାଇଛି ଆମର ଜିଲ୍ଲାଗୁଡ଼ିକ ଯେମିତି ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ, ଆଉ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ସେଥିପାଇଁ ରେଡ୍ କଲର୍ ୱାର୍ଣ୍ଣିଂ ଜାରି କରାଯାଇଛି। ତା ପାଖାପାଖି ଜିଲ୍ଲାଗୁଡ଼ିକ ଯେମିତିକି ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ନୂଆପଡ଼ା ଜିଲ୍ଲାରେ, ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ଅଲଗା ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଟାରେ କି ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୱିଣ୍ଡ ୱାର୍ଣ୍ଣିଂ ପବନର ବି ଷ୍ଟ୍ରଙ୍ଗ ପବନ ରହିବ, ସେଥିପାଇଁକା ରେଡ୍ କଲର୍ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଟାରେ କି ପବନର ଗତି 60ରୁ 70 କିଲୋମିଟର/ଆୱାର, ଆଉ ଝଟକା ପବନର ଗତି 80 କିଲୋମିଟର/ଆୱାରରେ ରହିବାର ସମ୍ଭାବନା ରହିଛି, ଯେମିତିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ କଳାହାଣ୍ଡି ଜିଲ୍ଲାରେ ତା ପାଖାପାଖି ଜିଲ୍ଲାଗୁଡ଼ିକ ଅରେଞ୍ଜ କଲର୍ ଆଲର୍ଟ ଜାରି କରାଯାଇଛି, ଯେମିତିକି ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାକୁ ଅଲଗା ଜିଲ୍ଲାଗୁଡ଼ିକରେ ୟେଲୋ କଲର୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ 29 ତାରିଖରେ ମଧ୍ୟ ରେଡ୍ କଲର୍ ୱାର୍ଣ୍ଣିଂ ଜାରି କରାଯାଇଛି, ଯେମିତିକି ପ୍ରବଳରୁ ଅତି ପ୍ରବଳ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ପାଖାପାଖି ଜିଲ୍ଲାଗୁଡ଼ିକ ଯେମିତିକି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ରହିବ, କିନ୍ତୁ 28 ତାରିଖ 29 ତାରିଖରେ ପୁରା ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ରହିବ, ଆଉ ପବନର ଗତି ମଧ୍ୟ ଷ୍ଟ୍ରଙ୍ଗ ରହିବ, ଯେମିତିକି 60ରୁ 70 କିଲୋମିଟର/ଆୱାର, ଗଷ୍ଟିଂ ଟୁ 80 କିଲୋମିଟର/ଆୱାର ରହିବାର ସମ୍ଭାବନା ରହିଛି କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ। ତା ପାଖାପାଖି ଜିଲ୍ଲାଗୁଡ଼ିକ ଯେମିତିକି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଆଉ ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ, ନୟାଗଡ଼ ଜିଲ୍ଲାରେ 50 ରୁ 60 କିଲୋମିଟର ପର ଆୱାର କଷ୍ଟିଂ ଟୁ 70 କିଲୋମିଟର ପର ଆୱାର ରହିବାର ସମ୍ଭାବନା ରହିଛି। ଅଲଗା ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ 30 ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ ଆଉ ଗୋଟେ କିମ୍ବା ଦୁଇଟି ସ୍ଥାନରେ କାମ ଭାଁ ସ୍ଥାନରେ ପ୍ରବଳ ବର୍ଷା ରହିବ, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ। ଆଉ ତା ପରବର୍ତ୍ତୀ ସମୟଠାରୁ ବର୍ଷା ବହୁତ ପରିମାଣରେ କମିଯିବାର ସମ୍ଭାବନା ରହିଛି। 31 ତାରିଖରେ ହାଲକାରୁ ମଧ୍ୟମ ବର୍ଷା କିଛି କିଛି ସ୍ଥାନରେ ରହିଛି, ତା ସହିତ ୱାର୍ଣ୍ଣିଂ କିଛି ନାହିଁ। 1 ତାରିଖରେ ମଧ୍ୟ କାମ ସ୍ଥାନରେ ଉତ୍ତର ଓଡ଼ିଶାରେ କାମ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଆଉ 2 ତାରିଖରେ ମଧ୍ୟ ରାଜ୍ୟରେ କାମ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିଛି ୱାର୍ଣ୍ଣିଂ ଜାରି କରାଯାଇ ନାହିଁ। ଆଗାମୀ 30 ତାରିଖ ପର୍ଯ୍ୟନ୍ତ ଫିସରମ୍ୟାନ୍ ୱାର୍ଣ୍ଣିଂ ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି, ସମୁଦ୍ରକୁ ଯିବାକୁ ମନା କରାଯାଇଛି, ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି, ଆଉ ସ୍କଲି ୱେଦର ରହିବାର ସମ୍ଭାବନା ରହିଛି, ବର୍ଷା ସହିତ ପବନ ରହିବ, ସେଥିପାଇଁ ଟୋଟାଲ୍ ଫିସିଂ ଆକ୍ଟିଭିଟି ସସ୍ପେଣ୍ଡେଡ୍ କରାଯାଇଛି। ଆଉ ପୋର୍ଟ ୱାର୍ଣ୍ଣିଂ ବି ଦିଆଯାଇଛି, ପୋର୍ଟ ୱାର୍ଣ୍ଣିଂ ଦିଆଯାଇଛି ଡିଷ୍ଟାଣ୍ଟ ୱାର୍ଣ୍ଣିଂ ନମ୍ବର 2 ସବୁ ପୋର୍ଟ ପାଇଁ ଇସ୍ୟୁ କରାଯାଇଛି। ଧନ୍ୟବାଦ।